ଗନ୍ଧ ବି ମୋ ନାଁ ଦୀପକ ପଟ୍ଟନାୟକ, ଗଣପତି ନଗର ବସ୍ତିରୁ କହୁଛି। ଆମର ସମସ୍ୟା ହେଲା, ଆମର ପାଣି ଯୋଉ ଆସୁଛି ଗୋଟେ ଟାଇମ ଆସୁଛି ଏବଂ ଦି ଟାଇମ ଆସିଲେ ଆଉ ଟିକେ ସମୟ ଅଧିକା ଦେଲେ ଆମେ ଟିକେ ନାକୁ ଭଲରେ ରହିବୁ। ଆଉ ଯୋଉ ଡ୍ରେନ ଲାଇନ, ଯୋଉ ସୋରେଜ ଲାଇନ ଯୋଉ ଅଛି ଡ୍ରେନ ଲାଇନ ଟା, ସେ ସୋରେଜ ଲାଇନ ସଫା ହଉନି, ତେଣୁକରି ନାଳରେ ସବୁ ପାଣି ଫୁଲ ହେଇକି ରାସ୍ତାରେ ଭାସୁଛି। ସେଇଟା ଟିକେ ମାନେ ଇଏ କଲେ, କାମ କଲେ ଟିକେ ଆମେ ଖୁସି ହବୁ। ଠିକ ହବ।